सतीनाम एपरि अवस्थित
होई
असमेत्य अमिलच भावे सह से भगवान प्रसुप्त सुप्त लोकतंत्राणाम विश्व सृष्टि रे निशाम्य श्रवण करी गतिम गति अग्रगति ईश्वर भगवान श्लोक नंबर श्रीमदेशी भक्ति विधान स्वामी प्रभुपाद महाराज नायक श्रीम गौरवंद स्वामी महाराज ओडिया श्री मैत्रकुशी कहले भगवान पूर्वोक्त प्रकारे निज शक्ति स्वरूप महत तत्वादि परस्पर अमृत भाव स्थिति हेतु विश्व रचनार प्रसुप्त भाव श्रवण करी सेमानक अंतरे प्रविष्ट हेले भगवान सृष्टि किसी अभाव ना समस्त शक्ति सुप्त अवस्था अच्छी भगवत इच्छा से सब एकत्र सम्मिलित नीचे अग्रगति हो पार ना सृष्टि सुप्त क्रिया केवल भगवान निर्देश ही पुनरुत्थित हो पारे। नमस्कार कृष्ण कृष्ण नम सदभक्त मणि मणिपुर भवाय प्रभुपाद सर्वाणी प्रसार निवताय हरे कृष्ण उपस्थित भक्त सज्जन बंद आमर अभ्यचना कंडीशन डिपार्टमेंट मुख्य श्रीपाद गोपाणंद प्रभु अन्य समस्त भक्त सज्जन बंद एवं मातृवृंद आज आम ये रविवार कार्यक्रम आज जनवरी 6 तारीख आज हम प्रथम रविवार 2019 नूतन वर्ष रे आम समस्त स्वागत करुचु प्रथम रविवार एवं विशेष भाव आम श्रीपाद निर्माधव प्रभु को अंतरराष्ट्रीय भावना संघर अभिचरण कमिशन डिपार्टमेंट तरफ हार्दिक धन्यवाद अर्पण करसंगर व्यवस्था करवान कथा निकटवर्ती अंचल नगर कीर्तन कले भगवान भजन कले तेनाली बर्तमान भगवान कथा कह धारावाहिक भाव में श्रीमद भागवत कथा श्रवण करुचे तेणु यह प्रसंगे आम आज लोच्य विषय हूँ तृतीय स्कंद षष्ठ अध्याय यह अध्याय शीर्षक होती विश्वरूप विराट मूर्ति सृष्टि भगवान जो भौतिक जगत हूँ प्रकृति में भगवान रूप विश्वरूप तेणु आम भागवत आरंभ में जो तृतीय स्कंद प्रथम अध्याय ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ପ୍ରଶ୍ନର ଉତ୍ତର ଦଉଛନ୍ତି ସେ ସମୟରେ ଆମେ ଦେଖିବା ଦ୍ୱିତୀୟ ଅଧ୍ୟାୟରେ ସେଇ ବିଶ୍ୱରୂପ ବିଷୟରେ କହିଛନ୍ତି। ଆମେ ଟିକେ ଅନୁରୋଧ କରିବୁ ସମସ୍ତଙ୍କୁ ଟିକେ ଫୋନରେ କଥାବାର୍ତ୍ତା ଟିକେ ବନ୍ଦ କରିବେନି ବାହାର କରିବେ ଆଉ ଟିକେ ସାଇଲେନ୍ସ ରକ୍ଷା କରିବେ ଭାଗ କଥା ହଉଛନ୍ତି। ତେଣୁ ଏଇ ଯୋଉ ଭଗବାନଙ୍କର ବିଶ୍ୱରୂପ ଭଗବତ ଗୀତାରେ ମଧ୍ୟ ଭଗବାନ ବିଶ୍ୱରୂପ ଦେଖେଇଛନ୍ତି ଅର୍ଜୁନଙ୍କୁ। ତେଣୁ ଏଇ ଯୋଉ ବିଶ୍ୱରୂପ ରହିଛି ଏ ବିଶ୍ୱରୂପ ହଉଛି ଏ ଭୌତିକ ଜଗତ ଏଇ ଭୌତିକ ଜଗତ ହଉଛି ଭଗବାନଙ୍କ ରୂପ ଏ ଭୌତିକ ରୂପ ଏଇଟା ଭଗବାନଙ୍କର ଯଦି ରୂପ ହଉଛି ଆଧ୍ୟାତ୍ମିକ ରୂପ କିନ୍ତୁ ଯେଉଁମାନେ ସ୍ଥୂଳ ଧାରଣାରେ ଅଛନ୍ତି ସ୍ଥୂଳ ଶରୀର ଧାରଣାରେ ଅଛନ୍ତି ସେମାନେ ଭଗବାନଙ୍କର ଗୋଟେ ରୂପ ରହିଛି ଯୋଉ ରୂପ ଯେମିତି ବର୍ଣ୍ଣନା କରାଯାଇଛି ଏ ଉପନିଷଦରେ ତାଙ୍କର ତାଙ୍କର ପାଣି ନାହିଁ ପାଦ ନାହିଁ ଏସବୁ କରି କଣ ପାଣି ପାଦ ଜବନ ରହିତା ଏବେ ବୁଝିପାରନ୍ତି ନାହିଁ ଲୋକମାନେ ସେମାନେ ଭାବନ୍ତି ଭଗବାନଙ୍କ ରୂପ କହିଲେ ଆଉ ଆମ ଭଳି ରୂପ ନୁହଁ ତାଙ୍କର ହାତ ପାଦ ଏସବୁ ନାହିଁ କିନ୍ତୁ ସେ ଶ୍ଳୋକର ପ୍ରକୃତ ଅର୍ଥ ହଉଛି ଅପାଣି ପାଦ କହିଲେ ଭଗବାନଙ୍କର ଯୋଉ ପାଣି ଭଗବାନଙ୍କର ଯୋଉ ହାତ ନାହିଁ ତାର ଅର୍ଥ ଆମର ଯୋଉ ଭୌତିକ ହାତ ଅଛି ସେଭଳି ହାତ ଭଗବାନଙ୍କର ନାହିଁ ଭଗବାନଙ୍କର ହାତ ହଉଛି ଦିବ୍ୟ ହସ୍ତ ଗୋଟିଏ ସ୍ଥାନରେ ରହିଛି ଯେଭଳି ଭାବରେ ଭଗବାନ ମହାପ୍ରଭୁ ଜଗନ୍ନାଥ ଦାସାଭରୀ ଯୋଉ ପ୍ରେରଣ କରିଥିଲେ ନଡ଼ିଆ ତାକୁ ହାତ ବଢେଇକି ନେଇଗଲେ ସିଂହଦ୍ୱାରରୁ ନେଇଗଲେ ହାତ ବଢେଇକି ନେଇଗଲେ ଇଏ ହଉଛି ଭଗବାନଙ୍କ ହସ୍ତ ଭଗବାନଙ୍କର ସବୁ ସମସ୍ତ ଅଙ୍ଗ ହଉଛି ସଚିଦାନନ୍ଦମୟ ଅଙ୍ଗ ଅଙ୍ଗାଣି ଯଶ ସକାଳେ ଇନ୍ଦ୍ରିୟ ବୃତ୍ତି ମାନନ୍ତି ଭଗବାନଙ୍କର ସମସ୍ତ ଅଙ୍ଗ ଯେକୌଣସି ଅଙ୍ଗ ଯେକୌଣସି କାର୍ଯ୍ୟ କରିପାରେ ତେଣୁ ଯେଉଁମାନେ ସେ ଅଦ୍ୱୈତ ତତ୍ତ୍ୱକୁ ବୁଝିବାରେ ଏତେ ଉନ୍ନତ ନୁହନ୍ତି, ସେମାନଙ୍କ ପାଇଁ ସେମାନେ ସ୍ଥୂଳ ଶରୀର ଧାରଣାରେ ଅଛନ୍ତି, ସେମାନଙ୍କ ପାଇଁ ଭଗବାନଙ୍କର ଏହି ବିଶ୍ୱରୂପକୁ ବର୍ଣ୍ଣନା କରାଯାଏ। ତେଣୁକରି ଶୁକଦେବ ଗୋସ୍ୱାମୀ ଭାଗବତମ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏହି ବିଶ୍ୱରୂପ ବିଷୟରେ କହିଛନ୍ତି, ଭଗବାନଙ୍କ ରୂପ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେଥିରେ ପ୍ରଥମେ ବିଶ୍ୱରୂପ କଥା କହିଛନ୍ତି। ଏ ଭୌତିକ ଜଗତ ଯୋଉ 14 ବ୍ରହ୍ମାଣ୍ଡ ରହିଛି, 14 ଲୋକ ରହିଛି, ଏ ବ୍ରହ୍ମା ଏ ଲୋକ ଏଇ ଯୋଉ ରହିଛି ଭୌତିକ ଜଗତକୁ 14 ଭାଗରେ ବିଭକ୍ତ କରିଥିଲେ। ଆମେ ବର୍ଣ୍ଣନା କରାଯାଇଛି ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟରେ ଯେ ଭଗବାନ ତାଙ୍କର ଜ୍ଞାନ ଦେଇଛନ୍ତି, ଯାହାକୁ ଚତୁଶ୍ରୁତି ଭାଗବତ ବୋଲି କୁହାଯାଏ। ଏଇ ଜ୍ଞାନ ପ୍ରାପ୍ତ ହିଁ ବ୍ରହ୍ମା ସୃଷ୍ଟି କରିଛନ୍ତି, ବ୍ରହ୍ମାଙ୍କୁ ବିଶ୍ୱର ପ୍ରଥମ ଇଞ୍ଜିନିୟର ବୋଲି କୁହାଯାଏ, ଫାର୍ଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ। ଇଞ୍ଜିନିୟରିଂ ପଢିବା ପାଇଁ ଆମ ଶ୍ରୀସୁନ୍ଦର ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଯୋଉ ଭଗବାନ ତାଙ୍କ ପୁତ୍ରକୁ ଇଞ୍ଜିନିୟରିଂ ପଢିବା ପାଇଁ କୌଣସି କଲେଜକୁ ପଠେଇ ନଥିଲେ, 4 ବର୍ଷ ପଢିବା ପାଇଁ ପଠେଇ ନଥିଲେ, ତାଙ୍କ ହୃଦୟ ଭିତରେ 4ଟି ଶ୍ଳୋକ କହିଦେଲେ ଏବଂ ସେଇ 4ଟି ଶ୍ଳୋକରେ ସେ ସମସ୍ତ ଜ୍ଞାନ ପ୍ରାପ୍ତ ହେଇଗଲେ। ତେଣୁ ଏ ଭୌତିକ ଜଗତ ସେ 14 ଭାଗ ବିଭକ୍ତ କରିଛନ୍ତି। ତେଣୁ ଏହି ଭୌତିକ ଜଗତ ହେଉଛି ଭଗବାନଙ୍କ ରୂପ, ବିଶ୍ୱରୂପ। ତେଣୁ ଏଇ ଦ୍ୱିତୀୟ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ଯେତେବେଳେ ଭଗବାନଙ୍କ ରୂପ ବିଷୟରେ ବର୍ଣ୍ଣନା କରାଯାଉଛି, ପ୍ରଥମେ ଏହି ବିଶ୍ୱରୂପକୁ ବର୍ଣ୍ଣନା କରିଛନ୍ତି। ତେଣୁ ଏହି ଭୌତିକ ଜଗତ ପ୍ରକୃତରେ ଭଗବାନଙ୍କର ଶକ୍ତି, ଭଗବାନଙ୍କର ଏ ଯୋଉ ସତ୍ୟ ଲୋକ ଯୋଉ ରହିଛି, ଉନ୍ନତ ଲୋକ ରହିଛି, ଏ ଭଗବାନଙ୍କ ମସ୍ତକ ଏବଂ ତଳ ଲୋକ ଯୋଉଠି ଭଗବାନଙ୍କର ପାଦ, ପାତାଳ ଇତ୍ୟାଦି ସବୁ ରହିଛି। ତେଣୁ ଏହିଭଳି ଭାବରେ ଭଗବାନଙ୍କ ଶରୀରଟି ରହିଛି, ଇଏ ବିଶ୍ୱରୂପ। ତେଣୁ ଏହି ବିଶ୍ୱରୂପ ବିଷୟରେ ଏହି ଷଷ୍ଠ ଅଧ୍ୟାୟରେ ମଧ୍ୟ ତୃତୀୟ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ମୈତ୍ରମୁନି ଯେତେବେଳେ ବିଦୁରଙ୍କୁ କହୁଛନ୍ତି, ସେ ଏହି ଭଗବାନଙ୍କ ରୂପକୁ ବର୍ଣ୍ଣନା କରୁଛନ୍ତି। ଏ ଭୌତିକ ଜଗତ, ଭୌତିକ ଜଗତ ସୃଷ୍ଟି ଆରମ୍ଭ ହେଇଛି, ହଉଛି ବିଶ୍ୱରୂପ ଭଗବାନଙ୍କର। ଯୋଉମାନେ ଉନ୍ନତ ସ୍ତରକୁ ଗଲେଣି ସେମାନେ ଏ ଭୌତିକ ଜଗତକୁ ଜାଣିବେ, ଇଏ ହଉଛି ଭଗବାନଙ୍କ ଶକ୍ତି। ସବୁକିଛି ଆମେ ଯାହା ଦେଖୁଛେ, ବିଶେଷ ଭାବରେ ଏ ଭୌତିକ ଜଗତରେ 8ଟି ତତ୍ତ୍ୱ ରହିଛି, ସ୍ଥୂଳ ତତ୍ତ୍ୱ 5ଟି, ସୂକ୍ଷ୍ମ ତତ୍ତ୍ୱ 3ଟି ରହିଛି, ଭୂମି, ଜଳ, ଅଗ୍ନି, ବାୟୁ ଏବଂ ଆକାଶ। ଆକାଶ ମଧ୍ୟ ସୂକ୍ଷ୍ମ ତତ୍ତ୍ୱ, କିନ୍ତୁ ଯାହା ହେଲେ ପଞ୍ଚ ମହାଭୂତ ବୋଲି କୁହାଯାଏ। ଏଇ ପଞ୍ଚ ମହାଭୂତରେ ଏଇ ଭୌତିକ ଜଗତ ସୃଷ୍ଟି ହେଇଛି। ଆଉ ଯୋଉ 3ଟି ସୂକ୍ଷ୍ମ ତତ୍ତ୍ୱ ରହିଛି, ସେ ହଉଛି ମନ, ବୁଦ୍ଧି ଏବଂ ଅହଙ୍କାର। ଇଏ ହଉଛି ବହୁତ ସୂକ୍ଷ୍ମ ତତ୍ତ୍ୱ, ଇଏ ଆମର ସୂକ୍ଷ୍ମ ଶରୀର, ସମସ୍ତଙ୍କର ଗୋଟେ ସୂକ୍ଷ୍ମ ଶରୀର ରହିଛି, ଏଇ 3ଟି ତତ୍ତ୍ୱରେ ତିଆରି, ମନ, ବୁଦ୍ଧି ଏବଂ ଅହଙ୍କାର। ତେଣୁ ଏଇ ସମସ୍ତ 8ଟି ତତ୍ତ୍ୱ, ଇଏ ହଉଛି ଭଗବାନଙ୍କର ଶକ୍ତି। ଭଗବତ ଗୀତା 7ମ ଅଧ୍ୟାୟରେ ଭଗବାନ କଥା କହିଛନ୍ତି, ଭଗବାନ ବିଷୟରେ ଯେତେବେଳେ କହିବା ପାଇଁ ଆରମ୍ଭ କରୁଛନ୍ତି ଭଗବତ ଗୀତାରେ 7ମ ଅଧ୍ୟାୟରେ ଅର୍ଜୁନକୁ କହୁଛନ୍ତି, ସେତେବେଳେ ସେ କଥା କହିଛନ୍ତି, ଭୂମି ଆପ ନଳ ବାୟୁ ଖଂ ମନ ବୁଦ୍ଧିରେ ବଚ ଅହଙ୍କାର ଇତ୍ୟମେ ଭିନ୍ନ ପ୍ରକୃତି ରଷ୍ଟଧା। ଇଏ ହଉଛି ଭଗବାନଙ୍କର ନିମ୍ନତର ଶକ୍ତି। ତେଣୁ ଏ ଭୌତିକ ଜଗତ ଯେତେବେଳେ ସୃଷ୍ଟି ହେଉଛି, ଆ ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି ପଞ୍ଚମ ଅଧ୍ୟାୟରେ ମୈତ୍ରମୁନି ସେଇ ବିଶ୍ୱର ସୃଷ୍ଟି ବିଷୟରେ ବର୍ଣ୍ଣନା କରିଛନ୍ତି। ମହତ ତତ୍ତ୍ୱ ଯୋଉ ରହିଛି ଅହଙ୍କାର ତତ୍ତ୍ୱ, ଏ 3 ଭାଗରେ ବିଭକ୍ତ କରି ତାମସ ବୈକାରିକ ତୈଜସ ତାମସ ବା ସତ୍ତ୍ୱ ରଜ ତମ, ଏ 3ଟି ତତ୍ତ୍ୱରେ ଏ ଅହଙ୍କାର ତତ୍ତ୍ୱକୁ ବିଭକ୍ତ କରାଯାଇଛି, ବିଭାଗ କରାଯାଇଛି। ତେଣୁ ପ୍ରଥମେ ଯୋଉ ସୃଷ୍ଟି ହେଲା, ଯୋଉ ସତ୍ତ୍ୱ ଗୁଣରେ ସୃଷ୍ଟି ହେଇଛି, ଏଥିରେ ଯୋଉ ରହିଛନ୍ତି ମନ ଏବଂ ଦେବତାମାନେ ସୃଷ୍ଟି ହେଇଛନ୍ତି, ଆଉ ପୂର୍ବରୁ ସେଟା ବର୍ଣ୍ଣନା କରାଯାଇଛି। ଦେବତାମାନେ ସୃଷ୍ଟି ହେଇଛନ୍ତି ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ସତ୍ୱ ଗୁଣରେ ରଜ ଗୁଣରେ କଣ ସୃଷ୍ଟି ହେଲେ, ଯୋଉ ଇନ୍ଦ୍ରିୟ ମାନେ ସବୁ ରହିଛନ୍ତି ଆମର, କଣ କଣ ଜ୍ଞାନେନ୍ଦ୍ରିୟ ଏବଂ କର୍ମେନ୍ଦ୍ରିୟ, 5ଟି ଜ୍ଞାନେନ୍ଦ୍ରିୟ ରହିଛି, 5ଟି କର୍ମେନ୍ଦ୍ରିୟ ରହିଛି। ତେଣୁ ଇଏ ସବୁ ରଜଗୁଣରେ ସୃଷ୍ଟି ହେଇଛି। ଏବଂ ତମ ଗୁଣରୁ କଣ ସୃଷ୍ଟି ହେଉଛି ନା ଶବ୍ଦ, ଶବ୍ଦରୁ ସ୍ପର୍ଶ, ରୂପ, ରସ, ଗନ୍ଧ, ଏଇଭଳି ଭାବରେ ଏଇସବୁ ଭୌତିକ ଜଗତ ସୃଷ୍ଟି ହେଉଛି। ଏ ବିଷୟରେ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯୋଉ ସୃଷ୍ଟି ହେଲା, ଦେବତାମାନେ ସବୁ ସ୍ତୁତି କରୁଛନ୍ତି ଭଗବାନଙ୍କୁ। ଦେବତାମାନଙ୍କର ଶକ୍ତି ନଥିଲା ସେମାନେ ନିଜେ ସୃଷ୍ଟି କରିବା ପାଇଁ, ଭଗବାନଙ୍କ କୃପା ନ ପାଇଲେ ସେମାନେ ସୃଷ୍ଟି କରିପାରିବେ ନାହିଁ। ତେଣୁ ଦେବତାମାନେ ପଞ୍ଚମ ଅଧ୍ୟାୟରେ ଅନେକ ସ୍ତୁତି କରିଛନ୍ତି ଭଗବାନଙ୍କୁ, ସ୍ତୁତି କଲା ପରେ ବର୍ତ୍ତମାନ ଏଠି କୁହାଯାଉଛି ଯେ ଇତି ଏହିଭଳି ଭାବରେ ଦେବତାମାନେ ଯେତେବେଳେ ଭଗବାନଙ୍କୁ ପ୍ରାର୍ଥନା କଲେ ପ୍ରାର୍ଥନା କରିବା ପରେ ତାସାଂ ସ୍ୱଶକ୍ତିନା ସେ ଦେବତାମାନେ ଯୋଉ ରହିଛନ୍ତି ଭୌତିକ ଜଗତରେ ଯୋଉ ରହିଛନ୍ତି 33 କୋଟି ଦେବତା ଅଛନ୍ତି ବୋଲି କୁହାଯାଏ 33 କୋଟି ଦେବତା ହେଉଛନ୍ତି ବିଭିନ୍ନ ଭୌତିକ କାର୍ଯ୍ୟ ଡିପାର୍ଟମେଣ୍ଟର ଦାୟିତ୍ୱରେ ସେମାନେ ଅଛନ୍ତି ଏମିତି ଭାରତ ସରକାର ରହିଛନ୍ତି ବିଭିନ୍ନ ଦେଶର ସରକାର ରହିଛନ୍ତି ବିଭିନ୍ନ ଡିପାର୍ଟମେଣ୍ଟ ସବୁ ରହିଛି ଓଡ଼ିଶାର ସରକାରଙ୍କ ବିଭିନ୍ନ ଡିପାର୍ଟମେଣ୍ଟ ରହିଛି ସେଇଭଳି ଭାବେ ବିଶ୍ୱ ସୃଷ୍ଟିର ବିଶ୍ୱ ସରକାର ଭଗବାନଙ୍କର ଏଇ ଯୋଉ ବିଶ୍ୱ ରହିଛି ତାର ବିଭିନ୍ନ ଡିପାର୍ଟମେଣ୍ଟ ରହିଛନ୍ତି ବିଭିନ୍ନ ଡିପାର୍ଟମେଣ୍ଟ ହେଡ୍ ହେଉଛନ୍ତି ବିଭିନ୍ନ ଦେବତାମାନେ ସବୁ ରହିଛନ୍ତି ଏମାନେ ସବୁ ସ୍ତୁତି କରୁଥିଲେ ଏମାନଙ୍କ ଶକ୍ତି ନଥିଲା ସୃଷ୍ଟି କରିବା ପାଇଁ ତେଣୁ ଭଗବାନଙ୍କୁ ଯେତେବେଳେ ପ୍ରାର୍ଥନା କଲେ ଆଉ ପୂର୍ବ ଅଧ୍ୟାୟରେ ସବୁ ବିଭିନ୍ନ ପ୍ରାର୍ଥନା ସବୁ ରହିଛି ପଞ୍ଚମ ଅଧ୍ୟାୟରେ 51 ଶ୍ଳୋକ ପର୍ଯ୍ୟନ୍ତ ବିଭିନ୍ନ ସ୍ତୁତି ସବୁ ରହିଛି ଦେବତାମାନେ ସବୁ ସ୍ତୁତି କରିଛନ୍ତି ତେଣୁ ଏସବୁ ସ୍ତୁତି ଶୁଣିଲା ପରେ ଭଗବାନ ଏଇ ସୃଷ୍ଟି ଆରମ୍ଭ କରିବା ପାଇଁ ବିଶ୍ୱରୂପ ଭଗବାନ ବିଶ୍ୱରୂପ ସୃଷ୍ଟି କଲେ ଭଗବାନ ପ୍ରବେଶ କଲେ ଇତି ତାସାଂ ସ୍ୱଶକ୍ତିନା ଭଗବାନ ନିଜର ଶକ୍ତି ଭଗବାନଙ୍କର ଅନେକ ପ୍ରକାର ଶକ୍ତି ରହିଛି ଆମେ ଯୋଉ ଶକ୍ତି ପ୍ରାପ୍ତ ହଉଛେ ଏ ଶକ୍ତି ପ୍ରତି ଭଗବାନ ହିଁ ପ୍ରଦାନ କରିଛନ୍ତି ଭଗବାନ ଯେତେବେଳେ ଶକ୍ତି ନେଇଯିବେ ଆମେ ଆଉ ସେ ଶକ୍ତିହୀନ ହେଇଯିବା ସେ ହଉଛନ୍ତି ନିୟନ୍ତ୍ରଣକାରୀ ସବୁକିଛିକୁ ସେ ନିୟନ୍ତ୍ରଣ କରୁଛନ୍ତି ଭଗବାନ ଯେଭଳି ଭାବରେ ଆମେ ଚକ୍ଷୁରେ ଦେଖିପାରୁଛେ ଆମେ ହଉଛେ ଆମର ଚକ୍ଷୁରେ ଶକ୍ତି ରହିଛି କିନ୍ତୁ ଭଗବାନ ଯେତେବେଳେ ଶକ୍ତିକୁ ନେଇଯିବେ ଆମେ ଦେଖିପାରିବା ନାହିଁ ଅନ୍ଧ ହେଇଯିବା ଏଇ ପ୍ରସଙ୍ଗରେ ରହିଛନ୍ତି ଗୋଟେ ଗଳ୍ପ ଅଛି ଦେବତାମାନେ ଅସୁରମାନେ ତାଙ୍କ ଭିତରେ ସବୁବେଳେ ଯୁଦ୍ଧ ହୁଏ ତେଣୁ ଦେବତାମାନେ ଯେତେବେଳେ ଜିତି ଯାଇଥିଲେ ତାଙ୍କର ଗର୍ବ ହେଇଯାଇଥିଲା ତେଣୁ ଭଗବାନ ଆସିଲେ ଭଗବାନ ତାଙ୍କର ଭକ୍ତମାନଙ୍କ ଗର୍ବକୁ ଖଣ୍ଡନ କରନ୍ତି ତେଣୁ ଭଗବାନ ଆସିଲେ ଗୋଟେ ଯକ୍ଷ ରୂପରେ ଆସିଲେ ଶିଶୁ ଗୌରଙ୍କୁ ମୁଖରୁ ମୁଁ ଏସବୁ କଥାଟି ଶୁଣିଛି ତେଣୁ ଦେବତାମାନେ ଇନ୍ଦ୍ର ପଚାରିଲେ ସବୁ ବିଭିନ୍ନ ଦେବତାଙ୍କୁ ପଚାରିକି କହିଲେ ତମେ ଯାହା ଟିକେ ବୁଝ ସେ କିଏ ଆସିଛନ୍ତି ତେଣୁ ପ୍ରଥମେ ଆସିଲେ ଅଗ୍ନିଦେବ ଆସିଲେ ଅଗ୍ନିଦେବ ପଚାରିଲେ ଆପଣ କିଏ ଆଉ ସିଏ କହିଲେ ଆପଣ କିଏ ନା ମୁଁ ହଉଛି ଅଗ୍ନିଦେବ ନା କଣ ଶକ୍ତି ହେଉଛି ଆପଣଙ୍କର ନା ମୁଁ ସବୁକିଛି ଜାଣିଦେବି ତେଣୁ ଭଗବାନ ଗୋଟେ କଣ ତୃଣଟେ ପକେଇଦେଲେ ଭାଷଟେ ପକେଇଦେଲେ କହିଲେ ଏଇଟା ଗୋଟେ ଜାଣିଦିଅନ୍ତୁ ଦେଖିବା ଶକ୍ତି ରହିଛି ଆପଣଙ୍କର ତେଣୁ ଅଗ୍ନିଦେବ ଯେତେ ଚେଷ୍ଟା କଲେ ସେ ଘାସଟିକୁ ମଧ୍ୟ ଜଳେଇ ପାରିଲେ ନାହିଁ ତେଣୁ ସେ ମନ ଦୁଃଖରେ ପରାସ୍ତ ହେଇ ଫେରିଯାଇଛନ୍ତି ତାପରେ ଇନ୍ଦ୍ର ଆଉ ଜଣଙ୍କୁ ପକେଇଲେ ବାୟୁଦେବଙ୍କୁ ପଠେଇଲେ ବାୟୁଦେବ ଆସିଲେ ବାୟୁଦେବ ମଧ୍ୟ ସେଇଭଳି ପଚାରିଲେ ଭଗବାନ କହିଲେ ସେଇଭଳି ଭାବରେ ଦେଲେ ତୃଣଟି ପକେଇଲେ ତେଣୁ ସିଏ ତାଙ୍କର ଯେତେ ଚେଷ୍ଟା କଲେ 1999 ଯୋଉ ହେଇଥିଲା ବାତ୍ୟା ହେଇଥିଲା ମହାବାତ୍ୟା କେତେ ପ୍ରକାର ଶକ୍ତି ରହିଛି କେତେ ଘର ଭାଙ୍ଗିଗଲା କେତେ କଣ ହେଇଗଲା କିନ୍ତୁ ସେଇ ବାୟୁଦେବ ମରୁଦେବଙ୍କର ଯେତେ ଚେଷ୍ଟା କଲେ ସେ ଘାସଟିକୁ ମଧ୍ୟ ଘୁଞ୍ଚେଇ ପାରିଲେ ନାହିଁ ତେଣୁ ସେ ପୁଣି ପରାସ୍ତ ହେଇକିରି ଫେରିଯାଇଛନ୍ତି ଏଇଭଳି ଭାବରେ ସମସ୍ତ ଦେବତାମାନେ ଯେତେବେଳେ ତାଙ୍କ ଶରଣରେ ଗଲେ ସେ ନିଜର ରୂପ ପ୍ରକାଶ କଲେ ତେଣୁ ଆମେ ଯୋଉ ଶକ୍ତି ପ୍ରାପ୍ତ ହେଉଛେ ଭଗବାନ ସେ ଶକ୍ତି ପ୍ରଦାନ କରିଛନ୍ତି ଯେତେ ଆମର କଥା କହିବାର ବର୍ତ୍ତମାନ ଶକ୍ତି ରହିଛି ଭଗବାନ ଯଦି ଶକ୍ତିକୁ ନେଇଯିବେ ଆମେ କଥା କହିପାରିବା ନାହିଁ ଯେତେ ଯାହା ଶକ୍ତି ଆମର ସବୁ ରହିଛି ଭଗବାନ ସବୁ ପ୍ରଦାନ କରୁଛନ୍ତି ତେଣୁ ଯେଉଁମାନେ କୃତଜ୍ଞ ବ୍ୟକ୍ତି ପ୍ରକୃତରେ ଯେଉଁମାନେ ବିଜ୍ଞ ବ୍ୟକ୍ତି ସେମାନେ ଭଗବାନଙ୍କର ଶରଣରେ ଯାଆନ୍ତି କାରଣ ଆମେ ଯୋଉ ଶକ୍ତି ପ୍ରାପ୍ତ ହେଇଛେ ସେ ଭଗବାନ ହିଁ ଦେଇଛନ୍ତି ଜୀବନ ସର୍ବଭୂତେଷୁ ସମସ୍ତ ଜୀବରେ ଯୋଉ ଜୀବନ ରହିଛନ୍ତି ଯୋଉ ଜୀବନୀ ଶକ୍ତି ରହିଛି ଭଗବାନ ସେଟା ଦେଇଛନ୍ତି ଭଗବାନଙ୍କର ବିଭୂତି ଏଇଟା ଜୀବନୀ ଶକ୍ତି ଜୀବନ ସର୍ବଭୂତେଷୁ ସମସ୍ତ ଜୀବର ଯୋଉ ଜୀବନ ରହିଛନ୍ତି ଭଗବାନଙ୍କ ଶକ୍ତି ଜୀବନୀ ଶକ୍ତି ସେ ପ୍ରଦାନ କରିଛନ୍ତି ତେଣୁ ଏଇଭଳି ଭାବରେ ଦେବତାମାନଙ୍କର ଭିତରେ ତାଙ୍କର ଅନ୍ତର ଭିତରେ ଭଗବାନ ପ୍ରବେଶ କଲେ ଇତି ତାସାଂ ସ୍ୱଶକ୍ତିନାଂ ସେତିନାଂ ଅସମେତ୍ୟସହ ସେମାନେ ଦେବତାମାନେ ଯୋଉ ରହିଛନ୍ତି 33 କୋଟି ଦେବତା ରହିଛନ୍ତି କୁହାଯାଏ ତେଣୁ ତାଙ୍କ ଭିତରେ ମେଳ ହେଇପାରୁନଥିଲା ତାଙ୍କର ଶକ୍ତି ନଥିଲା ସେ ମିଶି ମିଳିମିଶିକିରି ସୃଷ୍ଟି କରିବେ ତେଣୁ ଭଗବାନ ତାଙ୍କ ପାଖରେ ପ୍ରବେଶ କରି ତାଙ୍କ ଶକ୍ତି ସଞ୍ଚାରଣ କଲେ ତେଣୁ ପ୍ରସୁପ୍ତ ଲୋକତନ୍ତ୍ରାଣ ଆମର ଯୋଉ ଶକ୍ତି ରହିଛି ବର୍ତ୍ତମାନ ସୁପ୍ତ ଅବସ୍ଥାରେ ରହିଛି ସୁପ୍ତ ଅବସ୍ଥାରେ ରହିଛି। ଆମର ଯେତେବେଳେ ଦୁର୍ଗ ମହାରାଜ ଯେତେବେଳେ ଭଗବାନଙ୍କର ଦର୍ଶନ କଲେ, ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଅଷ୍ଟମ ଅଧ୍ୟାୟରେ ଏବଂ ନବମ ଅଧ୍ୟାୟରେ ସବୁ ସ୍ତୁତି କରିଛନ୍ତି ଦୁର୍ଗ ମହାରାଜ, ଭଗବାନ ସ୍ତୁତି କରିଛନ୍ତି। ଛଅ ମାସର ପିଲା ଥିଲେ, ବାଳକ ଥିଲେ, କିନ୍ତୁ ଛଅ ବର୍ଷର, କିନ୍ତୁ ତାଙ୍କର ବିମାତା ଯେତେବେଳେ ତାଙ୍କୁ ବହୁତ ତିରସ୍କାର କରିଥିଲେ ପିତାଙ୍କର କୋଳରେ ବସିବା ପାଇଁ, ଉତ୍ତାନ ପାତ, ଏ ସୃଷ୍ଟିର ଆରମ୍ଭ କଥା, ତୃତୀୟ ସ୍କନ୍ଧ ଚତୁର୍ଥ ସ୍କନ୍ଧ ଏସବୁ ଚାଲିବ। ବର୍ତ୍ତମାନ ବର୍ତ୍ତମାନ ତୃତୀୟ ସ୍କନ୍ଧରେ ଆମେ ଶ୍ରବଣ କରିବା, ଯୋଉ ଭଗବାନ ସ୍ୱାମୀ ମନୁଙ୍କର, ଭଗବାନଙ୍କୁ ଜଣେ ସିଏ ହେଉଛନ୍ତି ସତ୍ୟାବେଶ ଅବତାର, ସ୍ୱାମୀ ମନୁ ବ୍ରହ୍ମାଙ୍କର ସୃଷ୍ଟ ପ୍ରଥମ ମନୁଷ୍ୟ, ତାଙ୍କଠାରୁ ମନୁଷ୍ୟମାନେ ଆସୁଛନ୍ତି। ସେଥିପାଇଁ ତାଙ୍କୁ ମାନବ ମନୁଷ୍ୟମାନଙ୍କୁ ମାନବ କୁହାଯାଉଛି, କାହିଁକି ନା ସେମାନେ ସେଇ ସ୍ୱାମୀଙ୍କ ଠାରୁ ଆସୁଛନ୍ତି। ଇଏ ହଉଛି ପ୍ରଥମ ମନୁ, ଏକସ୍ତରୀ ଦିବ୍ୟ ଯୁଗ ତାଙ୍କର ଥିଲା, ଏବଂ ସେ ସ୍ୱାମୀଙ୍କ ମନୁ ଏଭଳି ରହିଛନ୍ତି, ସେ ଏକସ୍ତରୀ ଦିବ୍ୟ ଯୁଗ ଯାକ ଭଗବାନ କଥା ଶ୍ରବଣରେ ବିତେଇ ଦେଲେ। ସ୍ୱାମୀଙ୍କ ମନୁ କଥା ରହିଛି ତୃତୀୟ ସ୍କନ୍ଧ ବାଇଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଏକସ୍ତରୀ ଦିବ୍ୟ ଯୁଗ ସେ ଭଗବାନ ବାସୁଦେବ ପ୍ରସଙ୍ଗୀ ନା ପରିଭୂତ ଶକ୍ତି କଣ, ମାନେ ଏଇ ଯୋଉ ତିତାପ ରହିଛି, ତିତାପକୁ ସେ ତିତାପକୁ ନଷ୍ଟ କରିଦେଲେ ଭଗବାନ କଥା ଶ୍ରବଣରେ। ସ୍ୱୟବ ସନ୍ତରଙ୍ଗିନୀ ଯୁଗାନମ୍ ଏକ ସପ୍ତିତମ, ଏକସ୍ତରୀ ଦିବ୍ୟ ଯୁଗ ବାସୁଦେବ ପ୍ରସଙ୍ଗୀ ନ ଭଗବାନ କଥା ଶ୍ରବଣରେ ସେ ବିତେଇ ଦେଲେ ସ୍ୱୟଂଭୁ ମନୁ। ତେଣୁ ସେଇ ସ୍ୱୟଂଭୁ ମନୁ ଏଇ ସୃଷ୍ଟିର ଆରମ୍ଭରେ ଏଠି ସବୁ ବର୍ଣ୍ଣନା କରାଯିବ। ବ୍ରହ୍ମା ଯେତେବେଳେ ସୃଷ୍ଟି କରିବେ, ପ୍ରଥମେ ସୃଷ୍ଟି କରିବେ ଚାରି କୁମାରଙ୍କୁ ସୃଷ୍ଟି କରିବେ, ସନକ, ସନାତନ, ସନନ୍ଦନ, ସନତ କୁମାର। ତେଣୁ ସେ ଯୋଉ ସନାତନ ଯିଏ ସିଏ ହେଉଛନ୍ତି ଏଇ ଆମର ମହାପ୍ରଭୁଙ୍କର ଯିଏ ପାର୍ଶ୍ୱଦ ଥିଲେ ସନାତନ ଗୋସ୍ୱାମୀ, ସିଏ ହେଉଛନ୍ତି ସେଇ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବିଶ୍ୱନାଥ ଠାକୁର ତାଙ୍କର ଭାଷ୍ୟ କଥା କହିଛନ୍ତି। ତେଣୁ ଚାରି କୁମାରକୁ ଯେତେବେଳେ ବ୍ରହ୍ମା ତାଙ୍କୁ ଅନୁରୋଧ କରିବେ ବା ତାଙ୍କୁ ଆଦେଶ ଦେବେ ତମେ ପ୍ରଜା ସୃଷ୍ଟି କର, ସେମାନେ ଚାହିଁବେ ନାହିଁ ପ୍ରଜା ସୃଷ୍ଟି କରିବା ପାଇଁ। ତେଣୁ ବ୍ରହ୍ମାଙ୍କର କ୍ରୋଧ ଆସିବ, ବ୍ରହ୍ମାଙ୍କର କ୍ରୋଧରୁ ଶିବଜୀ ଜାତ ହେବେ। ଶିବଜୀ ବ୍ରହ୍ମାଙ୍କର ଚକ୍ଷୁରୁ ଜାତ ହେଉଛନ୍ତି, ବ୍ରହ୍ମାଙ୍କର କ୍ରୋଧ ହେଇକିରି ଚକ୍ଷୁ ଲାଲ ପଡିଯାଇଥିଲା, ତେଣୁ ଶିବଜୀ ଜାତ ହେଇଛନ୍ତି ସେ ଚକ୍ଷୁରୁ। ତେଣୁ ତାଙ୍କୁ ଯେତେବେଳେ ବ୍ରହ୍ମା କହିବେ ତମେ ସୃଷ୍ଟି କର ଏକାଦଶ ରୁଦ୍ର, ତାଙ୍କ ଏଗାରଟି ନାମ ହେଲା, ଏଗାରଟି ସ୍ଥାନ ଦିଆଗଲା, ଏଗାରଟି ପତ୍ନୀ ଦିଆଗଲା, ତେଣୁ ସେ ଯେତେବେଳେ ସୃଷ୍ଟି କରିବେ ସେତେବେଳେ ସେ ଭୂତ ପ୍ରତି ସୃଷ୍ଟି କରିବେ, ଯିଏକି ଭୌତିକ ଜଗତକୁ ଧ୍ୱଂସ କରିବା ପାଇଁ ଲାଗିଗଲେ। ତେଣୁ ବ୍ରହ୍ମା ତାଙ୍କୁ ବନ୍ଦ କଲେ, ସୃଷ୍ଟି କରିବା ପାଇଁ ବନ୍ଦ କଲେ, ତେଣୁ ପ୍ରସିଦ୍ଧ ଦଶ ପୁତ୍ର ସୃଷ୍ଟି କଲେ ସିଏ। ତୃତୀୟ ସ୍କନ୍ଧ ବାର ଅଧ୍ୟାୟରେ ସେ ବର୍ଣ୍ଣନା କରାଯିବ। ଅତ୍ରି ମରିଚି ଅତ୍ରି ମରିଚି ପୁଲସ୍ତ ପୁଲହ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦ ତୈବାତ୍ର ଦଶମ। ଅତ୍ରି ମରିଚି ବଶିଷ୍ଠ ଏମାନେ ତୃତୀୟ ସ୍କନ୍ଧ ବାର ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ମରିଚି ସ୍ଥାନଟା ସୁବିଧା ହେଇଥାନ୍ତା ଦେଖିବାକୁ, ଯାହା ହଉ, ତେଣୁ ଏଠି ବର୍ଣ୍ଣନା କରାଯାଇଛି ତୃତୀୟ ସ୍କନ୍ଧ ବାର ଅଧ୍ୟାୟରେ ସେମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ମରିଚି ଅତ୍ରି ଅଙ୍ଗିରସ ପୁଲସ୍ତ ପୁଲହ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ଦଶମ ତତ ନାରଦ, ଏ ଦଶ ଜଣ ପ୍ରସିଦ୍ଧ ପୁତ୍ର। ନାରଦ ଅନ୍ତିମରେ ଆସିଲେ କାହିଁକି ନା ନାରଦ ହେଉଛନ୍ତି ଭକ୍ତି, ଭକ୍ତିର ସେ ହେଉଛନ୍ତି ଅବତାର ନାରଦ ମୁନି। ଆମେ ସବୁ ନାରଦ ମୁନି ସମ୍ପ୍ରଦାୟରେ ଆସିଛେ, ବ୍ରହ୍ମ ମାଧ୍ୟ ଗୌଡ ସମ୍ପ୍ରଦାୟ ରହିଛି, ବ୍ରହ୍ମା ଜ୍ଞାନ ଦେଇଛନ୍ତି ନାରଦ ମୁନିକୁ, ସେ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆମେ ଆସିଛେ। ତେଣୁ ନାରଦଙ୍କୁ ଦକ୍ଷଙ୍କର ଅଭିଶାପ ଥିଲା ସେ କୌଣସି ସ୍ଥାନରେ ଅଧିକା ସମୟ ରହିପାରିବେ ନାହିଁ, ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯିବ ତାଙ୍କ କଥା। ଇଏ ଦକ୍ଷ ଅବଶ୍ୟ ଯେହେତୁ ଦକ୍ଷ ହେଉଛନ୍ତି ଦୁଇ ପ୍ରକାର ଦକ୍ଷ ରହିଛନ୍ତି, ଜଣେ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, ଆଉ ସେଇ ବ୍ରହ୍ମାଙ୍କର ପୁତ୍ର ତାଙ୍କର ଷୋହଳଟି କନ୍ୟା ଥିଲା, ତାଙ୍କର ଯୋଉ କନିଷ୍ଠ କନ୍ୟା ସତୀ ସେ ବିବାହ କରିଥିଲେ ଶିବଜୀଙ୍କୁ, ତାଙ୍କ ସହିତ ଦ୍ରୋହ କରି ଦକ୍ଷ ତାଙ୍କର ଜୀବନ ପ୍ରାଣ ନାଶ କରିଥିଲେ, ପ୍ରାଣ ହରିଦେଇଥିଲେ। ଶିବଜୀଙ୍କ କୃପାରୁ ସେ ଗୋଟେ ଛାଗର ମୁଣ୍ଡ ବା ଛେଳିର ମୁଣ୍ଡ ପ୍ରାପ୍ତ ହୋଇଥିଲେ, ତାପରେ ସେ ଶରୀର ତ୍ୟାଗ କରି ପ୍ରଚେତାଙ୍କ ପୁତ୍ର ହିସାବରେ ଆସିଲେ ଦକ୍ଷ। ସେଇ ଦକ୍ଷଙ୍କର ପ୍ରଥମେ ଦଶ ହଜାର ପୁତ୍ର ସେ ସୃଷ୍ଟି କରିଥିଲେ, ତାଙ୍କ ନାଁ ହଉଥିଲେ ହର୍ଯ୍ୟସ୍ୱ। ତାଙ୍କୁ ସବୁ ନାରଦ ମୁନି ସବୁ ସନ୍ନ୍ୟାସ କରିଦେଲେ। ତାପରେ ପୁଣି ସେ ଏକ ହଜାର ପୁତ୍ର ସୃଷ୍ଟି କଲେ, ତାଙ୍କ ନାଁ ହଉଛି ସୁବଳସ୍ୱ। ସେମାନେ ମଧ୍ୟ ନାରଦ ମୁନି ନାରଦ ମୁନି ମଧ୍ୟ ତାଙ୍କୁ ସନ୍ନ୍ୟାସ କରିଦେଇଥିଲେ। ତାପରେ ଦକ୍ଷ ଷାଠିଏଟି କନ୍ୟା ସୃଷ୍ଟି କଲେ। ଏଇ କନ୍ୟାମାନଙ୍କ ଭିତରୁ ତେର ଜଣ ବିବାହ କରିଥିଲେ, କଶ୍ୟପ ମୁନିଙ୍କୁ ବିବାହ କରିଥିଲେ। କଶ୍ୟପଙ୍କର ଯୋଉ ଦିତିଙ୍କର ପୁତ୍ର ହଉଛନ୍ତି ଦୈତ୍ୟମାନେ, ଅଦିତିଙ୍କର ପୁତ୍ର ହଉଛନ୍ତି ଅଦିତି ମାନେ, ଆଦିତ୍ୟ ମାନେ ଦେବତା ମାନେ। ଯାହା ହଉ, ଏଇ ଯୋଉ ନାରଦ ମୁନି ଯେହେତୁ ତାଙ୍କର ପୁତ୍ର ମାନଙ୍କୁ ସନ୍ନ୍ୟାସ କରିଦେଇଥିଲେ, ସେଥିପାଇଁ ଦକ୍ଷ ଅଭିଶାପ ଦେଇଥିଲେ, ତେଣୁ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରିବ ନାହିଁ। ତେଣୁ ଆମେ ଯେହେତୁ ସେଇ ସମ୍ପ୍ରଦାୟରେ ଆସୁଛେ, ଆମେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରୁ ନାହିଁ। ପ୍ରଭୁପାଦ ମହାରାଜ ମୋତେ କଥା କହିଛନ୍ତି। ତେଣୁ ଯାହା ହଉ, ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇ ଯୋଉ ଦଶ ଜଣ ପୁତ୍ର ସୃଷ୍ଟି କଲେ, ଏମାନେ କିଛି ସୃଷ୍ଟିର ପ୍ରକ୍ରିୟାକୁ ବିଶେଷ ଭାବରେ ତ୍ୱରାନ୍ୱିତ କରିପାରିଲେ ନାହିଁ, ବଢେଇ ପାରିଲେ ନାହିଁ। ତେଣୁ ତାପରେ ବ୍ରହ୍ମା ସୃଷ୍ଟି କଲେ ଏଇ ସ୍ୱାଧୁ ଓ ମନୁ ଏବଂ ତାଙ୍କର ପତ୍ନୀ ସତ୍ୟରୂପା, ଏ ଦୁଇ ଜଣ ଭଗବାନଙ୍କର ଶକ୍ତିଆବେଶ ଅବତାର, ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ସେଇ ସ୍ୱାଧୁ ଓ ମନୁ ତାଙ୍କର ତିନି କନ୍ୟା ଏବଂ ଦୁଇ ପୁତ୍ର ଥିଲେ। ପ୍ରଥମ ପୁତ୍ର ପୁତ୍ରୀ ବା କନ୍ୟା ହଉଛନ୍ତି ଦେବହୂତୀ, ଯିଏକି ବିବାହ କରିବେ କପିଳ ଦେବଙ୍କୁ, ଭଗବାନଙ୍କ ଜଣେ ଅବତାର, କର୍ଦ୍ଦମୁନିଙ୍କୁ ବିବାହ କରିବେ। ବ୍ରହ୍ମାଙ୍କର ପୁତ୍ର କର୍ଦ୍ଦମୁନିଙ୍କୁ ବିବାହ କରିବେ, ତାଙ୍କର ପୁତ୍ର ହେବେ କପିଳ ଦେବ ଭଗବାନ। ସେ ମଧ୍ୟ ପାଇବେ ଏଇ ସୃଷ୍ଟି ତତ୍ତ୍ୱ ପାଇବେ, ଯାହା ବିଶ୍ୱ ରୂପ କଥା କୁହାଯାଉଛି ଏଠାରେ। ସେ ମଧ୍ୟ ତୃତୀୟ ସ୍କନ୍ଧ ଛବିଶ ଅଧ୍ୟାୟରେ ସେ ବିଶ୍ୱ ରୂପ କଥା କହିବେ। ତେଣୁ ଏଇ ଯୋଉ ଦେବହୂତି, ତାପରେ ଆକୃତି, ତାପରେ ପ୍ରସୂତି, ପ୍ରସୂତି ତାପରେ ଦେବହୂତି, ଆକୃତି, ପ୍ରସୂତି, ତାପରେ ତାଙ୍କର ଦୁଇ ପୁତ୍ର, ସେ ହଉଛନ୍ତି ଉତ୍ତାନପାଦ ଏବଂ ପ୍ରିୟବ୍ରତ। ପ୍ରିୟବ୍ରତ ହଉଛି ଜ୍ୟେଷ୍ଠ ପୁତ୍ର। ତେଣୁ ଏଇଭଳି ଭାବରେ ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହଉଛି। ସ୍ୱାଙ୍ଗ ମନୁ ଯୋଉ ରହିଛି, ସ୍ୱାଙ୍ଗ ମନୁ ସେ କାହିଁକି ସ୍ୱାଙ୍ଗ ମନୁ କଥା ପଡିଲା ସୃଷ୍ଟି ପ୍ରଥମ ସୃଷ୍ଟ ମନୁ ହଉଛନ୍ତି ସେ ଏକସ୍ତରୀ ଦିବ୍ୟ ଯୁଗ ତାଙ୍କର ରହିଛି। ତେଣୁ ଏଇଭଳି ଭାବରେ ସୃଷ୍ଟିର ପ୍ରକ୍ରିୟା ଚାଲିଛି, ଦେବତାମାନେ ସବୁ ସୃଷ୍ଟି କରୁଛନ୍ତି ସବୁ। ତେଣୁ ଏଠି କୁହାଯାଉଛି ଯେ ପ୍ରସୁପ୍ତ, ଆମେ କାହିଁକି କହୁଥିଲୁ ନା ଧ୍ରୁବଙ୍କ କଥା ପଡିଲା, ଉତ୍ତାନପାଦଙ୍କର ଯୋଉ ପୁତ୍ର, ଉତ୍ତାନପାଦଙ୍କର ଦୁଇ ପତ୍ନୀ ଥିଲେ ସୁନୀତି ଏବଂ ସୁରୁଚି। ସୁନୀତି ହଉଛନ୍ତି ଜ୍ୟେଷ୍ଠ ପତ୍ନୀ, ଜ୍ୟେଷ୍ଠ ପତ୍ନୀଙ୍କର ପୁତ୍ର ଥିଲେ ଧ୍ରୁବ ମହାରାଜ। ଧ୍ରୁବ ମହାରାଜ ଯେତେବେଳେ ତାଙ୍କର ପୁତ୍ର, ତାଙ୍କ ପିତା ଉତ୍ତାନପାଦଙ୍କ କୋଳରେ ବସିବା ପାଇଁ ଚାହିଁଲେ, ଉତ୍ତାନପାଦଙ୍କର ଯୋଉ କନିଷ୍ଠ ପତ୍ନୀ ଥିଲେ ସୁରୁଚି, ତାଙ୍କର ପୁତ୍ର ଥିଲେ ଉତ୍ତମ, ତେଣୁ ଉତ୍ତମଙ୍କ କୋଳରେ ବସେଇଥିଲେ। ତେଣୁ ଇଏ ମଧ୍ୟ ଧ୍ରୁବ ଚାହିଁଲେ ପିତାଙ୍କ କୋଳରେ ବସିବା ପାଇଁ। ସେଇ ସମୟରେ ସୁରୁଚି ତାଙ୍କୁ ବହୁତ ଅପମାନ ସୂଚକ କଥା କହିଥିଲେ, ତେଣୁ ଏଇଥିପାଇଁ ସେ ଚାଲିଗଲେ, ଘର ଛାଡ଼ି ପଳେଇଗଲେ, ପାଞ୍ଚ ବର୍ଷର ବାଳକ। ତେଣୁ ପାଞ୍ଚ ବର୍ଷର ବାଳକ ଯାଇକରି ଯଦି ଯାଉଛନ୍ତି, ସେଇ ସମୟରେ ନାରଦ ମୁନି କଥା ହେଲେ, କାରଣ ସେ ଯାଉଛନ୍ତି, କାହିଁକି ଯାଉଛନ୍ତି ନା ତାଙ୍କ ମା କହିଲେ ଯଦି ଭଗବାନଙ୍କର ଶରଣରେ ଯିବା ତାହେଲେ ଆମର ସମସ୍ତ କାମନା ପୂରଣ ହବ। ଯାହାର ଯୋଉ କାମନା ଅଛି, ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାହରଣ ତୀବ୍ରେଣ ଭକ୍ତି ଯୋଗେ ନା ଯଦେତ ପୁରୁଷଙ୍କ ପରମ, ଯାହାଙ୍କର କୌଣସି କାମନା ନଥାଉ ବା ସବୁକିଛି କାମନା ଥାଉ ବା ମାନେ ମୁକ୍ତି ଚାହୁଁଛନ୍ତି, ସେମାନେ ଯଦି ଭଗବାନଙ୍କର ଶରଣରେ ଯିବେ ତାହେଲେ ସମସ୍ତଙ୍କର ସବୁକିଛି ପୂରଣ ହବ। ହରେ କୃଷ୍ଣ ହରେ କୃଷ୍ଣ ହରେ ରାମ ହରେ ରାମ ରାମ ରାମ। ତେଣୁ ଯେତେବେଳେ ଯାଉଛନ୍ତି ଧ୍ରୁବ ମହାରାଜ, ଜଣେ ଯେତେବେଳେ ଭଗବାନଙ୍କ ଶରଣ ଯାଆନ୍ତି, ଭଗବାନଙ୍କର ଜିଜ୍ଞାସା କରନ୍ତି, ସେ ସମୟରେ ଭଗବାନଙ୍କର ବ୍ୟବସ୍ଥା କରନ୍ତି, ଜଣେ ଗୁରୁଙ୍କୁ ପ୍ରେରଣ କରନ୍ତି। ଏଇ ରୂପେ ବ୍ରହ୍ମାଣ୍ଡ ଭ୍ରମିତ କୋଣ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ବାଏ ଭକ୍ତିଲତା ବିଜ। ଆମେ ଯଦି ଭଗବାନଙ୍କର ସନ୍ଧାନରେ ଯିବା ତାହେଲେ ଭଗବାନ ବ୍ୟବସ୍ଥା କରିବେ କେମିତି ଆମେ ଭଗବାନ ପ୍ରାପ୍ତ ହେବା। ତେଣୁ ଭଗବାନ ନାରଦ ମୁନିଙ୍କୁ ପଠେଇଥିଲେ, ସେ ନାରଦ ମୁନି ପ୍ରଥମେ ଧ୍ରୁବଙ୍କୁ ପରୀକ୍ଷା କରିଥିଲେ। ତେଣୁ ଧ୍ରୁବ, ତମେ ଛୋଟ ପିଲା, ତମେ କଣ ଭଗବାନ ପ୍ରାପ୍ତ ହବ? ଗୁରୁ ପରୀକ୍ଷା କରନ୍ତି ଶିଷ୍ୟଙ୍କୁ, ଖାଲି ଶିଷ୍ୟ ଯେ ଗୁରୁଙ୍କୁ ପରୀକ୍ଷା କରିବେ ତା ନୁହଁ, ଗୁରୁ ଶିଷ୍ୟଙ୍କର ଯୋଗ୍ୟତା ନାହିଁ ଗୁରୁଙ୍କ ବିଷୟରେ ଜାଣିବା ପାଇଁ, କିନ୍ତୁ ଗୁରୁଙ୍କର ଯୋଗ୍ୟତା ରହିଛି, ସେ ଶିଷ୍ୟକୁ ପରୀକ୍ଷା କରିପାରିବେ। ତେଣୁ ଯାହା ହଉ, ଯେତେବେଳେ ଧ୍ରୁବଙ୍କୁ ଏଇଭଳି ଭାବରେ କହିଲେ ଯେ ଧ୍ରୁବ ତମେ 5 ବର୍ଷ ବାଳକ, ତମେ ଏ ଯୋଉ ମା ତମକୁ କଥା କହିଲେ, ତମ ପିଲାମାନେ ଛୋଟ ପିଲା, ତମର କଣ ଏତେ ଅହଙ୍କାର ଇତ୍ୟାଦି କଣ ରହିଛି? ତେଣୁ ସେ ଗୋଟେ ପ୍ରସିଦ୍ଧ କଥା କହିଥିଲେ, ସେ କହିଥିଲେ ଯେ ଗୁଣାଧିକାନ ମୁଦମ ରୁଷେ ଅନୁପ୍ରସମ ଗୁଣାଧମାତ ମୈତ୍ରୀ ସମାନ ତିଛେ ନ ତା ବି ଅଭିଭୂତେ। ଏଟା ସମସ୍ତଙ୍କ ପାଇଁ ବହୁତ ଶିକ୍ଷଣୀୟ କଥା। ଆମେ ଯିଏ ଯୋଉ ସ୍ତରରେ ଥାନ୍ତୁ ନା କାହିଁକି, ଆମ ଭିତରେ ବହୁତ ସିନିୟର ଭକ୍ତ ରହିଛନ୍ତି, ବହୁତ ଜୁନିୟର ଭକ୍ତ ରହିଛନ୍ତି, ଆଉ ମଧ୍ୟମ ଭକ୍ତ ମଧ୍ୟ ସବୁ ରହିଛନ୍ତି। 3 ପ୍ରକାର ଭକ୍ତଙ୍କ କଥା ଏଠି ଆସିବ, ଆମେ କହିବା ସେ କଥା। ଯାହା ହଉ, ଯିଏ ଯୋଉ ସ୍ତରରେ ଥାନ୍ତୁ ନା କାହିଁକି, ତାଙ୍କର ଉପରେ କେତେ ଜଣ ଅଛନ୍ତି, ତାଙ୍କ ସମାନ କେତେ ଜଣ ଅଛନ୍ତି, ତାଙ୍କ ତଳେ ମଧ୍ୟ କେତେ ଜଣ ଅଛନ୍ତି। ତେଣୁ ଆମେ ତାଙ୍କ ସହିତ କିଭଳି ଭାବେ ବ୍ୟବହାର କରିବା, ନାରଦ ମୁନି କହିଲେ ଗୁଣାଧିକାନ ମୁଦମ ରିସେ, ଯେଉଁମାନେ ଆମର ଉନ୍ନତ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ଆନନ୍ଦିତ ହେବା। ଗୁଣାଧିକାନ ମୁଦମ ରିସେ ଅନୁପ୍ରସମ ଗୁଣାଧମାର, ଯେଉଁମାନେ ଆମ ତଳ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ତାଙ୍କୁ କୃପା କରିବା। ଏବଂ ମୈତ୍ରୀ ସମାନ ତନୁଚ୍ଛେନ, ଆମ ସହିତ ଯେଉଁମାନେ ସମାନ ସ୍ତରରେ ଅଛନ୍ତି ସେମାନଙ୍କୁ ଦେଖିଲେ ଆମେ ତାଙ୍କ ସହିତ ମୈତ୍ରୀ ବା ବନ୍ଧୁତା ସ୍ଥାପନ କରିବା। ଏଇଭଳି ଭାବରେ 3 ପ୍ରକାର ଯଦି ଆମେ ବ୍ୟବହାର କରିପାରିବା, ତାହେଲେ ନ ତା ପାଇଁ ଅଭିଭୂତେ, ଆମେ ଆଉ ତ୍ରିତାପରେ ଦଗ୍ଧୀଭୂତ ହେବା ନାହିଁ। ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଭାଷାରେ କହୁଛନ୍ତି, ସେ ଶ୍ଳୋକରେ ସେ କହୁଛନ୍ତି, ସାଧାରଣତଃ ଆମର ଓରଟା ଜିନିଷ ହଉଛି, ମାତାଜୀ ମାନେ ଟିକେ କଥା କମ କୁହନ୍ତୁ। ଏନ୍ଭି, ଡିରାଇଜନ୍ ଆଣ୍ଡ ପ୍ରାଇଡ୍, ଦିଜ୍ ଆର୍ ଦି 3 କଜେସ୍ ଅଫ୍ ମ୍ୟାଟେରିଆଲ୍ ଟ୍ରିବୁଲେସନ୍। ତେଣୁ ଏ ଯୋଉ ଆମର ଜଷ୍ଟ ବିପରୀତ ବୁଦ୍ଧି ଆସୁଛି ଆମର, ଯୋଉକୁ ଆମେ ଯୋଉ ଗୁଣାଧିକାନ ମୁଦମ ରେ, ଯୋଉମାନେ ଆମର ଉନ୍ନତ ସ୍ତର ଅଛନ୍ତି ତାଙ୍କୁ ଦେଖିଲେ ଆନନ୍ଦିତ ହେବା କଥା, କିନ୍ତୁ ଆମର ଏନ୍ଭି ଆସୁଛି, ଈର୍ଷା ଆସୁଛି। ଏବଂ ଆମର ଯୋଉ ସମାନ ରହିଛନ୍ତି ଅନୁପ୍ରସଙ୍ଗ, ଯୋଉମାନେ ଆମ ନିମ୍ନ ସ୍ତରରେ ଅଛନ୍ତି ତାଙ୍କ ପ୍ରତି ଆମେ କୃପା କରିବା କଥା, କିନ୍ତୁ ଆମେ ତାଙ୍କୁ ଡିରାଇଡ୍ କରୁଥିବା ପ୍ରୟାସ କରୁଥିଲେ, ହଠାତ୍ ପ୍ରୟାସ କରୁଥିଲେ। ଏବଂ ଆମ ସହିତ ଯେଉଁମାନେ ସମାନ ସ୍ତରରେ ଅଛନ୍ତି ତାଙ୍କ ସହିତ ବନ୍ଧୁତା ସ୍ଥାପନ ପରିବର୍ତ୍ତେ ଆମେ କହୁଛେ, ଆମ ନିଜର ଗର୍ବ ଦେଖାଉଛେ ତାଙ୍କ ପାଇଁ, ତାଙ୍କ ପାଖରେ। ତେଣୁ ଯାହା ହଉ, ଏଇଭଳି ଭାବରେ ନାରଦମୁନି ପରୀକ୍ଷା ଯେତେବେଳେ କରୁଥିଲେ ଧ୍ରୁବ, ଯଦିଓ ନାରଦମୁନି ବହୁତ କଥା ଭଲ କଥା କହିଛନ୍ତି, କିନ୍ତୁ ସେ କହିଲେ ଏ ମୁନିଙ୍କର ଆପଣ ଯୋଉ କହୁଛନ୍ତି, ମୋର ହୃଦୟ ବର୍ତ୍ତମାନ ଛିନ୍ନ ହେଇଯାଇଛି, ମୋର ମାଙ୍କର ବିମାତାଙ୍କର କଥାରେ ମୋର ହୃଦୟ ବର୍ତ୍ତମାନ ବିଭିନ୍ନ ହେଇଯାଇଛି, ତେଣୁ ଆପଣଙ୍କ ଉପଦେଶ ମୁଁ ଶୁଣିପାରୁ ନାହିଁ। ତେଣୁ ଯାହା ହଉ, ନାରଦମୁନି ତାଙ୍କୁ ଉପଦେଶ ଦେଲେ ଭଗବାନ କେମିତି ଆରାଧନା କରାଯିବ। ଓଂ ନମୋ ଭଗବତେ ବାସୁଦେବାୟ, ଏଇ ମନ୍ତ୍ରୀ ଦେଲେ ଭଗବାନଙ୍କର ପୂଜାବିଧି ବର୍ଣ୍ଣନା କଲେ। ତେଣୁ ସେ 6 ମାସରେ ଭଗବାନ ପ୍ରାପ୍ତ ହେଇଗଲେ, 6 ମାସରେ ଭଗବାନ ପ୍ରାପ୍ତ ହେଇଗଲେ। ତେଣୁ ଆମେ ଏଇ ପ୍ରସୁପ୍ତ କଥାରୁ ଆସିଲା, ଯେତେବେଳେ ଭଗବାନ ସେ ଦର୍ଶନ କରୁଛନ୍ତି, ଛୋଟ ପିଲା 5 ବର୍ଷର ବାଳକ, ତାଙ୍କର କିଛି ଜ୍ଞାନ ନାହିଁ, କିନ୍ତୁ ଭଗବାନ ତାଙ୍କ ଶଙ୍ଖରେ ତାଙ୍କର କପାଳ ବା ଗାଲକୁ ଛୁଇଁଦେଲେ, ତେଣୁ ତାଙ୍କର ବୁଦ୍ଧି ଆସିଗଲା। ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ତେସା ମେବାନ କମ୍ପାର୍ଥମ ଅହମ୍ ଅଜ୍ଞାନ ଜଙ୍କମ ନାଶାମି ଆତ୍ମଭାବତ ଜ୍ଞାନ ଦିବ୍ୟରେ ବାସୁଦା, ଯେଉଁମାନଙ୍କର ବୁଦ୍ଧି ନାହିଁ ବା ଏତେ ଜ୍ଞାନ ନାହିଁ କିନ୍ତୁ ଭଗବାନ ଭକ୍ତ, ତେଣୁ ଭଗବାନ ତାଙ୍କୁ ଜ୍ଞାନ ଦୀପ ପ୍ରଦାନ କରନ୍ତି, ଭଗବାନ ଅନୁକମ୍ପା କରି ଭଗବାନ କୃପା କରି ତାଙ୍କର ଅନ୍ଧକାର ଅଜ୍ଞାନ ଅନ୍ଧକାର ଦୂର କରିଦିଅନ୍ତି। ଏବଂ ନାଶାମି ଆତ୍ମଭାବ ଜ୍ଞାନ ଦିବ୍ୟ ଭାସ୍ୱତା, ଭଗବାନଙ୍କ କୃପା ପ୍ରାପ୍ତ ହେଇଗଲେ ତାଙ୍କର ଅଜ୍ଞାନତା ଚାଲିଯାଏ, ତାଙ୍କର ଜ୍ଞାନ ଆସିଯାଏ। ତେଣୁ ଧ୍ରୁବଙ୍କର ସେଇଭଳି ଭାବରେ ଜ୍ଞାନ ଆସିଯାଇଥିଲା। ସେ 12ଟି ଶ୍ଳୋକରେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ଭାରତୀୟ ଶ୍ଳୋକରେ ଭଗବାନଙ୍କର ସ୍ତୁତି କରିଛନ୍ତି, ଯାହାକୁ ଦ୍ୱାଦଶ ଆଦିତ୍ୟ ବୋଲି କୁହାଯାଏ। ଏ ବେଦର ସାର ଏହି ଶ୍ଳୋକରେ ରହିଛି, ବାରଟି ଶ୍ଳୋକରେ। ତାହାଦେହରୁ ଗୋଟିଏ ଶ୍ଳୋକ ଥିଲା, ଏହି ପ୍ରସୁପ୍ତ କଥା ରହିଥିଲା। ସେ ଶ୍ଳୋକ ସେ କହିଛନ୍ତି, ଯୋ ଅନ୍ତ ପ୍ରବିଶ୍ୟ ମମ ଭାତ ମିମ ପ୍ରସୁପ୍ତ ସଞ୍ଜୀବୈତି ଅକ୍ଷର ଶକ୍ତିଧର ସଦାମ୍ନା ଅନ୍ୟାଚ ହସ୍ତଚରଣ ଶ୍ରବଣ ତୋଗାଧୀନ ପ୍ରାଣାନ୍ ନମ ଭଗବତୀ ପୁରୁଷାୟ ତୁଭ୍ୟମ। ଚତୁର୍ଦ୍ଦଶ ସ୍କନ୍ଧ ନବମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଯେ ପ୍ରକୃତରେ ଆମେ ବର୍ତ୍ତମାନ ପ୍ରସୁପ୍ତ ଅବସ୍ଥାରେ ରହିଛେ, ଆମେ ବର୍ତ୍ତମାନ ସୁପ୍ତ ଅବସ୍ଥାରେ ରହିଛେ। ଏ ଧ୍ରୁବଙ୍କର ଅନୁଭବ ସେ କହୁଛନ୍ତି, ସେ କହୁଛନ୍ତି ଯୋ ଅନ୍ତ ପ୍ରବିଶ୍ୟ ଭଗବାନ ଯେତେବେଳେ ତାଙ୍କୁ ଜ୍ଞାନ ପ୍ରଦାନ କଲେ ସେତେବେଳେ ତାଙ୍କୁ ଲାଗିଲା ତା ପୂର୍ବ ସ୍ଥିତି ଏବଂ ବର୍ତ୍ତମାନ ସ୍ଥିତି ସେ ଅନୁଭବ କରୁଛନ୍ତି। ଭଗବାନଙ୍କ ଅନୁଭବ ପୂର୍ବରୁ କଣ ଥିଲା ତାଙ୍କ ସ୍ଥିତି ଏବଂ ଭଗବାନ ଅନୁଭବ ପରେ କଣ ତାଙ୍କ ସ୍ଥିତି ହେଲା ସେଇଟାକୁ ସେ ଏହି ଶ୍ଳୋକରେ କହିଛନ୍ତି। ସେତେବେଳେ ସେ ଅନୁଭବ କରୁଛନ୍ତି, ସେତେବେଳେ ସେ ସୁପ୍ତ ବା ନିଦ୍ରିତ ଅବସ୍ଥାରେ ଥିଲେ। ଆମେ ସବୁ ବର୍ତ୍ତମାନ ପ୍ରକୃତ ନିଦ୍ରିତ ଅବସ୍ଥାରେ ଅଛେ। ଆମେ ଭଗବତ ଅନୁଭୂତି ନ ହେବା ପର୍ଯ୍ୟନ୍ତ ଆମେ ସବୁ ନିଦ୍ରିତ ଅବସ୍ଥାରେ ରହିଛେ, ପ୍ରସୁପ୍ତା ପ୍ରକୃଷ୍ଟ ରୂପେ ନିଦ୍ରିତ ଅବସ୍ଥାରେ ରହିଛନ୍ତି, ପୂର୍ଣ୍ଣ ଭାବରେ ନିଦ୍ରିତ ଅବସ୍ଥାରେ ରହିଛନ୍ତି। ଆମେ କେବଳ ଶରୀର ଚେତନାରେ ରହିଛେ, ଆତ୍ମଚେତନକୁ ଆସୁନାହିଁ। ଯେଉଁମାନେ ଆତ୍ମଚେତନକୁ ଆସିଛନ୍ତି ସେମାନେ ଏଇ ଅନୁଭବଟା କରିପାରିବେ। ତେଣୁ ସେ କହୁଛନ୍ତି ଧ୍ରୁବ ମହାରାଜ କଥା କହୁଛନ୍ତି, ଯୋ ଅନ୍ତ ପ୍ରବିଶ ମୋ ଭାତ ମିମମ ପ୍ରସୁପ୍ତା। ବର୍ତ୍ତମାନ ସେ ଅନୁଭବ କରୁଛନ୍ତି, ତେଣୁ ସେ କହୁଛନ୍ତି ପ୍ରଭୁ ଆପଣ ମୋର ଅନ୍ତର୍ଭୁକ୍ତ ପ୍ରବେଶ କରି ମୁଁ ଯୋଉ ନିଦ୍ରିତ ଅବସ୍ଥାରେ ଥିଲି ମୋତେ ଜାଗ୍ରତ କରାଇଛନ୍ତି। ହଁ ଭାତ ମିମ ମୋର କଥାକୁ ଆମେ ଯୋଉ କଥା କହୁଛେ ଭଗବାନ କଥା କହିପାରୁ ନାହିଁ, ଭଗବାନ କଥା ପାଟିକୁ ଆସୁନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ଭଗବାନ କଥା ଆସୁନାହିଁ। ସୁଖଦେବ ଗୋସ୍ୱାମୀ ଏଇ କଥା କହୁଛନ୍ତି, ପ୍ରକୃତ ସମସ୍ତେ ପ୍ରସୁପ୍ତ ଅବସ୍ଥାରେ ଅଛନ୍ତି। ଯେତେବେଳେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ ଆମର କଣ କର୍ତ୍ତବ୍ୟ, ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ଏ ପ୍ରଶ୍ନଟି ଥିଲା, ତେଣୁ ତାର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଏ କଥା କହିଥିଲେ, ସମସ୍ତେ ସୁପ୍ତ ଅବସ୍ଥାରେ ଅଛନ୍ତି, ଜାଗ୍ରତ ଅବସ୍ଥାରେ ଯୋଉଟା କାର୍ଯ୍ୟ କରିବା କଥା ସେମାନେ କରିପାରୁନାହାନ୍ତି, ନିର୍ଜିତ ଅବସ୍ଥାରେ ରହିଛନ୍ତି। ନିଦ୍ରାତ୍ତଂ ବ୍ୟବହାର ଚଳାବ୍ୟୟ ଦିବାଚାର୍ଯ୍ୟ ହେ ରାଜନ କୁଟୁମ୍ବ ଭରଣେ ନେବା। ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏ ଶ୍ଳୋକଟି ରହିଛି। ସାଧାରଣତଃ ଲୋକମାନେ ଯେହେତୁ ନିଦ୍ରିତ ଅବସ୍ଥାରେ ଅଛନ୍ତି ସେମାନେ ଜାଣିପାରୁନାହାନ୍ତି ତାଙ୍କର ଜୀବନର କଣ କର୍ତ୍ତବ୍ୟ କଣ କରିବା କଥା, ଏସବୁ ସେମାନେ ଜାଣିପାରୁନାହାନ୍ତି। ନିଦ୍ରା ହେତୁ ରାତିଟା ନିଦ୍ରାରେ ଚାଲି ଯାଉଛି, ବ୍ୟବହାର ଚଳା ବା ସ୍ତ୍ରୀ ସାଙ୍ଗରେ ଯାଉଛି। ଦିବାଚାର୍ଯ୍ୟ ହେ ରାଜନ, ଦିବସ ଆସିଗଲେ କେମିତି ଟଙ୍କା ରୋଜଗାର କରିବେ, କୁଟୁମ୍ବ ଭରଣ କେମିତି କୁଟୁମ୍ବ ପାଳନ କରିବା, ଏଭଳି ଭାବରେ ସେ ଶ୍ଳୋକ ରହିଛନ୍ତି। କିନ୍ତୁ ଆମର କହିବାର ଉଦ୍ଦେଶ୍ୟ ହଉଛି ପ୍ରଭୁପାଦ ମହାରାଜ ସେ ଶ୍ଳୋକର ଭାଷାରେ ଗୋଟେ କଥା କହିଛନ୍ତି, ତେଣୁ ସେ କହୁଛନ୍ତି ବିକଜ ହ୍ୟୁମାନ ଲାଇଫ ଇଜ୍ ଏ କମ୍ବିନେସନ ଅଫ୍ ମ୍ୟାଟର ଆଣ୍ଡ ସ୍ପିରିଟ ସୋଲ ଦ ହୋଲ ପ୍ରୋସେସ ଅଫ୍ ବେଦିକ ନଲେଜ ଇଜ୍ ଡାଇରେକ୍ଟେଡ୍ ଆଟ୍ ଲିବରେଟିଂ ଦ ସ୍ପିରିଟ ସୋଲ ଫ୍ରମ୍ ଦ କଣ୍ଟାମିନେସନ ଅଫ୍ ମ୍ୟାଟର ମେଟେରିଆଲିଷ୍ଟିକ ୱେ ଅଫ୍ ଲାଇଫ ଇଜ୍ ଡେସ୍କ୍ରାଇବ୍ ହିୟରିଂ ଇନ୍ ଏ ନର୍ସର। ଆମ ଭୌତିକ ଜୀବନକୁ ଭୌତିକ ଜୀବନ ଧାରା ଯୋଉ ସବୁ ରହିଛି ଶତକଡ଼ା 99 ଭାବ ଲୋକ ଏଭଳି ଭାବେ ରହିଛନ୍ତି, ସୁପ୍ତ ଅବସ୍ଥାରେ ରହିଛନ୍ତି। ତେଣୁ ସେଇ କଥା ସୁଖଦେବ ଗୋସ୍ୱାମୀ ଭାଗବତ ଆରମ୍ଭରେ ସେ କଥା କହିଛନ୍ତି, ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ କଥା କୁହାଯାଇଛି। ତେଣୁ ସେ କହୁଛନ୍ତି ଯେ ହ୍ୟୁମାନ ଲାଇଫ ଆମର ଯୋଉ ମନୁଷ୍ୟ ଜନ୍ମ ଯେ ପ୍ରାପ୍ତ ହେଇଛି ମାନେ ଇଏ ହଉଛି ଇଜ୍ ଏ କମ୍ବିନେସନ ଅଫ୍ ମ୍ୟାଟର ଆଣ୍ଡ ସ୍ପିରିଟ ସୋଲ। ଏ ଯୋଉ ଶରୀରଟି ଇଏ ଭୌତିକ ବସ୍ତୁ ରହିଛି ଏବଂ ଆତ୍ମା ବସ୍ତୁ ମଧ୍ୟ ରହିଛି, ଆତ୍ମତତ୍ତ୍ୱ ମଧ୍ୟ ରହିଛି। ଏ ଭୌତିକ ମାନେ ଆମର ଯୋଉ ଶରୀରଟି ହଉଛି ସେଇଭଳି ଭାବରେ ଦୁଇଟି ବସ୍ତୁ ମିଶିକି ରହିଛି। ବିକଜ ହ୍ୟୁମାନ ଲାଇଫ ଇଜ୍ ଏ କମ୍ବିନେସନ ଅଫ୍ ମ୍ୟାଟର ଆଣ୍ଡ ସ୍ପିରିଟ ସୋଲ ଦ ହୋଲ ପ୍ରୋସେସ ଅଫ୍ ବେସିକ୍ ନଲେଜ ଇଜ୍ ଡାଇରେକ୍ଟେଡ୍ ଆଟ୍ ଲିବରେଟିଂ ଦ ସ୍ପିରିଟ ସୋଲ ଫ୍ରମ୍ ଦ କଣ୍ଟାମିନେସନ ଅଫ୍ ମ୍ୟାଟର। ଆମେ ବୈଦିକ ଶାସ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ହଉଛି ସେଇଟା, ଆମେ ଏଇ ଯୋଉ ଭୌତିକ ତତ୍ତ୍ୱକୁ ଅଲଗା କରିବା, ଯୋଉ ଆତ୍ମତତ୍ତ୍ୱକୁ ବାହାର କରିବା, ନିର୍ଣ୍ଣୟ କରିବା, ଆମେ ଜାଗ୍ରତ ଅବସ୍ଥା ଆସିଲେ ଯାଇକି ଏସବୁ ଜିନିଷ କରିପାରିବା, ନିଦ୍ରିତ ଅବସ୍ଥାରେ ଏସବୁ କରିପାରିବା ନାହିଁ। ତେଣୁ ପ୍ରକୃତ ସମସ୍ତେ ସୁପ୍ତ ଅବସ୍ଥାରେ ରହିଛନ୍ତି। ତେଣୁ ଧ୍ରୁବ ମହାରାଜ କଥା କହୁଛନ୍ତି, ଆଜି ସେ ଅନୁଭବ କରୁଛନ୍ତି ଭଗବାନଙ୍କୁ ଯେତେବେଳେ ପ୍ରାପ୍ତ ହେଲେ ସେତେବେଳେ ସେ ଅନୁଭବ କରୁଛନ୍ତି, ପ୍ରଭୁ ମୁଁ ଆଗରୁ ମୁଁ ସୁପ୍ତ ଅବସ୍ଥାରେ ଥିଲି। ଆମେ ଯୋଉ କଥା କହୁଛେ ଯେହେତୁ ଆମେ ସୁପ୍ତ ଅବସ୍ଥାରେ ରହିଛେ, ଏ ଭୌତିକ କଥା ହିଁ ଚାଲିଛି ଆମର। କିନ୍ତୁ ଜଣେ ଯେତେବେଳେ ଭଗବତ ଅନୁଭୂତି ଲାଭ କରିବ ସେତେବେଳେ ସେ ଭଗବାନ କଥା କହିବେ, ହରେ କୃଷ୍ଣା ହରେ କୃଷ୍ଣା 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଧ୍ରୁବ ମହାରାଜ ତାଙ୍କ ସ୍ତୁତି ସେ କଥା କହିଛନ୍ତି, ଯୋ ଅନ୍ତଃପ୍ରବିଶ୍ୟମ ଅମଭାରତ ମିମମ୍ ପ୍ରସୁପ୍ତାନ ସଞ୍ଜୀବ ହେଇଛି ଅକ୍ଷର ଶକ୍ତି ଧର ସଦାମନା। ଭଗବାନଙ୍କର ଶକ୍ତି ରହିଛି, ସମସ୍ତ ଶକ୍ତି ଭଗବାନ ପାଖରେ ରହିଛନ୍ତି। ତେଣୁ ସେ ଶକ୍ତି ପ୍ରେରଣ କଲେ ଆମେ ଜାଗ୍ରତ ହେଇପାରିବା। ଜାଗୋ ଜି ଜାଗୋ ବୋରା ଚାନ୍ଦ ବୋଲେ
ସଂସାର
ଅବସ୍ଥାରୁ ଜାଗ୍ରତ କରିବା ପାଇଁ ଏଇ ମହାମନ୍ତ୍ର ଆଣିଛନ୍ତି, ହରେ କୃଷ୍ଣା ହରେ କୃଷ୍ଣା 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଯେଉଁମାନେ ଏଇ ମହାମନ୍ତ୍ର ଗ୍ରହଣ କରୁଛନ୍ତି ସେମାନେ ଜୀବନ ପ୍ରାପ୍ତ ହଉଛନ୍ତି। ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କଥା କହୁଥିଲେ, ପ୍ରକୃତରେ ପାଶ୍ଚାତ୍ୟ ଜଗତ ଲୋକମାନେ ଏଇଭଳି ଭାବରେ କଣ ସୁଇସାଇଡ୍ ସବୁ କରୁଥିଲେ। ତେଣୁ ପ୍ରଭୁପାଦ ଯେତେବେଳେ ଗଲେ ପାଶ୍ଚାତ୍ୟ ଜଗତକୁ ସେତେବେଳେ ତାଙ୍କୁ ଜୀବନ ପ୍ରଦାନ କଲେ, ଏତେ ଧନରତ୍ନ ପ୍ରାଚୁର୍ଯ୍ୟ ଥିଲା କିନ୍ତୁ ସବୁବେଳେ ସେମାନେ ନିଶାସକ୍ତ ହେଇକି ରହୁଥିଲେ। ଆମେରିକା ସରକାରଙ୍କର ଚିନ୍ତା ପଡ଼ିଯାଇଥିଲା କେମିତି ଏମାନଙ୍କୁ ନିଶାମୁକ୍ତ କରିବା, କୋଟି କୋଟି ଡଲାର ଖର୍ଚ୍ଚ କରିପାରୁନଥିଲେ। ଆମର ଭାରତବର୍ଷରେ ଓଡ଼ିଶା ଦେଶରେ ମଧ୍ୟ ସେଇଭଳି ଭାବରେ ମଝିରେ ମଝିରେ ଏଇ ଆନ୍ଦୋଳନ ହୁଏ, କେମିତି ଏମାନଙ୍କୁ ନିଶାମୁକ୍ତ କରାଯିବ, ବିଭିନ୍ନ ପ୍ରକାର ଉପାୟ କରୁଛନ୍ତି କିନ୍ତୁ ନିଶାମୁକ୍ତ ହେବାର ଯୋଉ ପ୍ରକୃତ ଉପାୟ ସେମାନେ ଜାଣିପାରୁନାହାନ୍ତି। ହରେ କୃଷ୍ଣା ହରେ କୃଷ୍ଣା 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 ହରେ ହରେ, ହରେ ରାମ ହରେ ରାମ ରାମ। ତେଣୁ ଏଇ ମହାମନ୍ତ୍ର ହଉଛି ଏ ନିଶାରୁ ମୁକ୍ତ କରିପାରିବ, ମାୟାକୁ ନାଶ କରିପାରିବ। ତେଣୁ ପ୍ରହ୍ଲାଦ ମହାରାଜ ସେଇ ଅନୁଭବ ତାଙ୍କର ଆସିଛି। ତେଣୁ ସେ କହୁଛନ୍ତି ସଞ୍ଜୀବ ଏଠି ବର୍ତ୍ତମାନ ସେ ନିଜକୁ ଜୀବନ ପ୍ରାପ୍ତ ହେଲା ଭଳି ଲାଗୁଛି ତାଙ୍କୁ। ଅକ୍ଷର ଶକ୍ତିଧର ସଦାନ୍ନା ଅନ୍ୟାଚ ହସ୍ତ ଯେତେ ଆମର ସବୁ ରହିଛି ଇନ୍ଦ୍ରିୟ ମାନ ସବୁ ରହିଛନ୍ତି, ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟ ମନ ବୁଦ୍ଧି ଅହଙ୍କାର ଯେତେ ସବୁ ଆମେ ଇନ୍ଦ୍ରିୟ ମାନ ସବୁ ରହିଛନ୍ତି, ଏମାନେ ସବୁ ହସ୍ତ ଚରଣ ଶ୍ରବଣ ତୋଗାଦିନ ଆମର ହାତ ହଉ ଚରଣ ହଉ ଶ୍ରବଣ ହଉ କର୍ଣ୍ଣ ମାଧ୍ୟମରେ କର୍ଣ୍ଣରେ ଆମେ ବହୁତ କଥା ଶ୍ରବଣ କରୁଛେ, ଶରୀର ଆମର ଯୋଉ ରହିଛି ତ୍ୱକ୍ ବା ଏ ଯୋଉ ଆମର ଚର୍ମ ରହିଛି ପ୍ରାଣ ଆମ ପ୍ରାଣ ମଧ୍ୟ ନମ ଭଗବତେ ପୁରୁଷାୟ ତୁଭ୍ୟମ ପ୍ରଭୁ ମୁଁ ଆଜି ଏଇ ଜୀବନ ଧାରଣ ମୋ ଜୀବନ ଶକ୍ତି ପ୍ରାପ୍ତ ହେଲି ତେଣୁ ମୁଁ ଆପଣଙ୍କୁ ପ୍ରଣାମ କରୁଛି। ତେଣୁ ଏଇ ଭଗବାନ ଭଗବତ ଅନୁଭୂତି ନ ହେବା ପର୍ଯ୍ୟନ୍ତ ଯୋଉ ଯେତେ ବିଦ୍ୱାନ ବ୍ୟକ୍ତି ହୁଅନ୍ତୁ ଯେତେ ଜ୍ଞାନ ହଉ ଯେତେ ଯାହା ହଉ ଏସବୁ ହଉଛି କେବଳ ସେମାନେ ସୁପ୍ତ ଅବସ୍ଥାରେ ରହିଛନ୍ତି। ତେଣୁ ପ୍ରସୁପ୍ତ ଲୋକତନ୍ତ୍ରାଣ ନିଶାମ୍ୟ ଗତି ମିଶ୍ୱର ତେଣୁ ଭଗବାନ ତାଙ୍କୁ ପ୍ରଦାନ କରିବେ, ଶକ୍ତି ପ୍ରଦାନ କରିବେ, ଗତି ପ୍ରଦାନ କରିବେ, କେମିତି ସେମାନେ ସୃଷ୍ଟି କରିବେ। ତେଣୁ ଆ ପରେ ସବୁ ସୃଷ୍ଟି ତତ୍ତ୍ୱ ବର୍ଣ୍ଣନା କରାଯିବ, ଏ ତୃତୀୟ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଏ ବିଷୟ ସବୁ ବର୍ଣ୍ଣନା କରାଯିବ। ଆମେ ଖାଲି ସଂକ୍ଷେପରେ କହିବା ଏ ଯୋଉ ଆମର ମୁଖ ରହିଛି ଏ ମୁଖରେ ଅଗ୍ନି ଦେବତା ରହିଛନ୍ତି, ଏମାନେ ସବୁ ପ୍ରବେଶ କରି ଆମର ସବୁ ଏ ସୃଷ୍ଟିକୁ ପ୍ରକ୍ରିୟା ଆରମ୍ଭ ହେଲା, ସୃଷ୍ଟିକ୍ରିୟା ଆରମ୍ଭ ହବ ସବୁ ବର୍ଣ୍ଣନା କରାଯିବ। ତାଳୁ ଯୋଉ ରହିଛି ସେ ବରୁଣ ଦେବ ରହିଛନ୍ତି, ନାସିକା ଯୋଉ ରହିଛନ୍ତି ଏଠି ଅଶ୍ୱିନୀ କୁମାର ଦୁଇ ଜଣ ରହିଛନ୍ତି, ଜାଳ ଭାଇ ଅଶ୍ୱିନୀ କୁମାର। ଚକ୍ଷୁରେ ଆମର ସୂର୍ଯ୍ୟ ଦେବତା ରହିଛନ୍ତି, ତୋକରେ ବା ଚର୍ମରେ ଅନିଳ ବା ବାୟୁ ଦେବତା ରହିଛନ୍ତି, କର୍ଣ୍ଣରେ ଦିଗପାଳ ମାନେ ରହିଛନ୍ତି, ତୋକରେ କଣ ଉପସ୍ଥରେ ପ୍ରଜାପତି ମାନେ ରହିଛନ୍ତି ପ୍ରଜାପତି, ବାୟୁରେ ମିତ୍ର ଦେବତା ରହିଛନ୍ତି, ବାହୁରେ ଇନ୍ଦ୍ର ଦେବତା ରହିଛନ୍ତି, ବୁଦ୍ଧିରେ ବ୍ରହ୍ମା ରହିଛନ୍ତି, ହୃଦୟରେ ଚନ୍ଦ୍ର ରହିଛନ୍ତି, ଅହଙ୍କାରରେ ରୁଦ୍ର ରହିଛନ୍ତି, ଏବଂ ପାଦରେ ଭଗବାନ ବିଷ୍ଣୁ ରହିଛନ୍ତି। ଆମ ଘରେ ଯୋଉ ଯେତେବେଳେ ଆମେ ବଡ ଆଜିକାଲି ଆମେ ବିଷ୍ଣୁ କହେ ଆମେ କହୁଛୁ ବିଷ୍ଣୁ କାହିଁକି କହୁଛୁ ହରିକୃଷ୍ଣ କାହିଁକି କହୁନି ଏମିତି ଭାବୁଥିଲି, କିନ୍ତୁ ଭଗବାନ ବିଷ୍ଣୁ ରହିଛନ୍ତି ପାଦ ଦେଶରେ, ପାଦରେ ଆମର ରହିଛନ୍ତି ଭଗବାନ। ତେଣୁ ଏମାନେ ସବୁ ରହିଥିବାର ଆମ ଶରୀର ବର୍ତ୍ତମାନ ଚଳପ୍ରଚଳ ହଉଛି, ଜୀବନ ଶକ୍ତି ଲାଭ କରିଛି। ତେଣୁ ଏଇଭଳି ଭାବରେ ଏସବୁ ବର୍ଣ୍ଣନା କରାଯିବ, ଆ ପରେ କେମିତି ଏସବୁ କେମିତି ସୃଷ୍ଟି ପ୍ରକ୍ରିୟା ବିଷୟରେ ବର୍ଣ୍ଣନା କରାଯିବ। ତେଣୁ ଆମର କଥା କହିବି ବିଶ୍ରାମ ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ରହିଛି ବା ପ୍ରଶ୍ନ ରହିଛି ନହେଲେ ଆମର କଥାକୁ ବିଶ୍ରାମ ଦେବା। ତେଣୁ ଆମର କଥା ବିଶ୍ରାମ ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ତାହି ଗୌର ପ୍ରମାନନ୍ଦେ କର୍ଣ୍ଣରେ ରହିଲେ କିଏ କର୍ଣ୍ଣରେ ରହିଲେ ଦୀପା ଦଶ ଦୀପ ଆଜ୍ଞା।